ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরে আমার সৃষ্টিকর্তা তথা উদ্ধারকর্তা প্রিয় প্রভু যীশু নামে আপনার এই কার্যক্রম মধ্যে স্বাগত করুছু। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার এই কার্যক্রম জন নিয়মিত শ্রোতা জাঁয়া বিশেষ খুশি, প্রভুঙ্ নামক ধন্যবাদ দেও। কেবল সে নুহে, প্রভু যীশু যে আপনার হৃদয়ের কথা কিন্তু সে যে আপনার সুস্থতা দিয়েছেন তাহা জাঁয়া আমি প্রভুঙ্ নামক ধন্যবাদ দেও। বাস্তবের ପ୍ରଭୁ ଯୀଶୁ ଆମମାନଙ୍କର ପ୍ରେମିକ ଈଶ୍ୱର, ସେମାନଙ୍କର ଉଦ୍ଧାରକର୍ତ୍ତା, ସେମାନଙ୍କର ରକ୍ଷାକର୍ତ୍ତା। ଯେଉଁମାନେ ତାହାଙ୍କର ଶରଣାପନ୍ନ ହୁଅନ୍ତି ସେମାନେ ତାହାଙ୍କର ସେହି ଆଶୀର୍ବାଦ ଅନୁଗ୍ରହର ଅଧିକାରୀ ହୁଅନ୍ତି। ଆସନ୍ତୁ ଏହି ଅବସରରେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ଏହି ସୁନ୍ଦର ସମୟ ପାଇଁ, ସହଭାଗିତା ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ, ଆଜି ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର, ପ୍ରତ୍ୟେକଙ୍କୁ ପ୍ରଭୁ ତୁମର ସେ ଶାନ୍ତି, ତୁମର ସେ ଆନନ୍ଦରେ ପରିପୂର୍ଣ୍ଣ କର, ପ୍ରତ୍ୟେକ ଜୀବନରେ ପ୍ରଭୁ ତୁମର ଅଭିମତ ତୁମେ ସଫଳ କର। ଯେତିକି ସମୟ ଧରି ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ ସେଥିନିମନ୍ତେ ଆମମାନଙ୍କୁ ଧୀର ସ୍ଥିର ଚିତ୍ତ ଦାନ କର, ଏକ ସରଳ ବିଶ୍ୱାସର ହୃଦୟ ଦିଅ, ତୁମର ସେ ଅନନ୍ତ ଜୀବନର ପଥରେ ଆମମାନଙ୍କୁ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା ଛୟାଅଶୀ ପର୍ବରୁ ଆମମାନଙ୍କର ଅଧ୍ୟୟନ ଆରମ୍ଭ କରିବା। ତେବେ ଏହି ଛୟାଅଶୀ ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଭବିଷ୍ୟତ ରାଜ୍ୟ ନିମନ୍ତେ ଦାଉଦଙ୍କ ପ୍ରାର୍ଥନା। ବର୍ତ୍ତମାନ ଆମେ ଆଉ ଏକ ଦାଉଦଙ୍କର ଗୀତ ମଧ୍ୟକୁ ଆସୁଅଛୁ ଓ ଏହା ଦାଉଦଙ୍କର ପ୍ରାର୍ଥନା। ଏହି ଗୀତ ଆପଣଙ୍କ ଜୀବନ ନିମନ୍ତେ ଓ ମୋ ଜୀବନ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ଦାଉଦଙ୍କର ଏହା ଥିଲା ଏକ ବ୍ୟକ୍ତିଗତ ପ୍ରାର୍ଥନା, ଯାହାକି ଆପଣଙ୍କ ଜୀବନକୁ ଓ ମୋ ଜୀବନକୁ ମଧ୍ୟ ତହିଁରେ ସାମିଲ କରାଏ। ତେବେ ଆମେ ଏହି ଗୀତର ପ୍ରତ୍ୟେକଟି ପଦକୁ ନେଇ ଆଲୋଚନା କରିବା ନାହିଁ, ମାତ୍ର କେତୋଟି ମୁଖ୍ୟ ପଦ ଉପରେ ଟିକେ ଦୃଷ୍ଟି ଦେବା। ତେବେ ଦେଖନ୍ତୁ ଛୟାଅଶୀ ପର୍ବର ଏଗାର ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ତୁମ୍ଭର ପଥ ମୋତେ ଶିଖାଅ ଓ ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି। ଦାଉଦ ଏଠାରେ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ଏହିପରି କହନ୍ତି ନାହିଁ, ମାତ୍ର ଆପଣଙ୍କୁ ଓ ମୋତେ ଲକ୍ଷ୍ୟ କରି ଏହିପରି ପ୍ରକାଶ କରନ୍ତି। ଯେହେତୁ ଖ୍ରୀଷ୍ଟଙ୍କୁ ଏହିପରି ପ୍ରାର୍ଥନା କରିବା କୌଣସି ଆବଶ୍ୟକ ନାହିଁ, କାରଣ ସେ ପିତା ଈଶ୍ୱରଙ୍କ ମହତ ଅଭିମତକୁ ସଫଳ କରିବା ନିମନ୍ତେ ଏହି ଜଗତକୁ ଆସିଥିଲେ। ମାତ୍ର ଆପଣଙ୍କୁ ଓ ମୋତେ ଈଶ୍ୱରଙ୍କ ପଥ ଓ ସତ୍ୟତା ବିଷୟରେ ଶିକ୍ଷା କରିବାକୁ ଅଛି, ଯେଉଁ ପଥ ଓ ସତ୍ୟ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ତାହାଙ୍କ ନାମକୁ ଭୟ କରିବା ନିମନ୍ତେ ଆମମାନଙ୍କର ହୃଦୟ ଏକମନା ହେବାକୁ ଅଛି ବା ଏକ ହେବାକୁ ଅଛି। ଖ୍ରୀଷ୍ଟ ପିତା ଈଶ୍ୱରଙ୍କର ମହତ ଅଭିମତକୁ ସାଧନ କରିବା ନିମନ୍ତେ ଆସିଥିଲେ ଓ ସେ ତାହା ମଧ୍ୟ ସାଧନ କଲେ, ମାତ୍ର ଆମ୍ଭମାନଙ୍କ ପକ୍ଷେ ଏହା ସ୍ୱତନ୍ତ୍ର ଭିନ୍ନ। ଆମେ କେବେ ହେଲେ ସେହିପରି ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ, କାରଣ ଆମେମାନେ ଦୁର୍ବଳ ମନୁଷ୍ୟ। ଆମେମାନେ ଈଶ୍ୱରଙ୍କ ନିମନ୍ତେ ଯେତିକି ସମୟ ଦେବା ପାଇଁ ଇଚ୍ଛା କରିଥାଉ ତାହା କରିପାରିନଥାଉ। ଆମେମାନେ ଈଶ୍ୱରଙ୍କ ନିମନ୍ତେ ଯାହା କରିବାକୁ ଚାହିଁଥାଉ ତାହା କରିପାରିନଥାଉ। ଆମେ ଅନେକ କିଛି ବିଷୟରେ ବ୍ୟସ୍ତ ରହିଥାଉ, ମାତ୍ର ଯାହା କରିବା କଥା ତାହା କରିପାରିନଥାଉ। ଅନେକ ସମୟରେ ଆମେ ସଂସାର ଜଞ୍ଜାଳ ମଧ୍ୟରେ ବ୍ୟସ୍ତ ରହି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ନିମନ୍ତେ ମଧ୍ୟ ଭୁଲିଯାଉ। ଏପରିକି ଈଶ୍ୱରଙ୍କ ଇଚ୍ଛା ବହିର୍ଭୂତ ଜୀବନଯାପନ କରି ଆମେ ଈଶ୍ୱରଙ୍କଠାରୁ ଦୂରକୁ ମଧ୍ୟ ଚାଲିଯାଇଥାଉ। ତେଣୁକରି ଗୀତ ରଚକ ଏହିପରି ପ୍ରାର୍ଥନା କରନ୍ତି, ହେ ସଦାପ୍ରଭୁ, ତୁମ୍ଭର ପଥ ମୋତେ ଶିଖାଅ, ଯାହାକି ଏକ ବିଭକ୍ତ ତଥା ବାଚାଳତା ହୃଦୟର ସମାଧାନ ନିମନ୍ତେ ପଦକ୍ଷେପ। ପ୍ରେରିତ ପାଉଲଙ୍କର ଜୀବନରେ ପରିବର୍ତ୍ତନ ଆସିବା ପରେ ସେ ପ୍ରାର୍ଥନା କରନ୍ତି, ହେ ପ୍ରଭୁ, ମୋତେ କ'ଣ କରିବାକୁ ହେବ? ଗୀତରଚକଙ୍କର ଉତ୍ତର ଥିଲା, ହେ ସଦାପ୍ରଭୁ, ତୁମ୍ଭର ପଥ ମୋତେ ଶିଖାଅ। ପ୍ରଭୁ ମଧ୍ୟ ତାହାଙ୍କର ସନ୍ତାନମାନଙ୍କୁ ଶିକ୍ଷା ଦେବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି। ଗୀତ 32 ପର୍ବର 8 ପଦରେ ଲେଖା ଅଛି, ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି, ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି। ଲେଖା ଅଛି, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି। ଏହା ହିଁ ଆମମାନଙ୍କର ପ୍ରତ୍ୟୁତ୍ତର ହେବା ଉଚିତ, ଯାହାର ଅର୍ଥ ହେଉଛି ଆମେମାନେ ଈଶ୍ୱରଙ୍କ ବାକ୍ୟରୂପ ଆଲୋକରେ ଚାଲିବାକୁ ହେବ। ତାହେଲେ ସେ ଆମମାନଙ୍କର ସର୍ବାନ୍ତକରଣର ପ୍ରଶଂସା ଗ୍ରହଣ କରିବେ। ଯେତେବେଳେ ଆମମାନଙ୍କର ହୃଦୟ ତାହାଙ୍କଠାରେ ଏକ ହୋଇଯାଏ ଓ ସମର୍ପିତ ହୁଏ, ସେତେବେଳେ ଆମମାନଙ୍କ ହୃଦୟ ମଧ୍ୟରୁ ସେହି ପ୍ରଶଂସାର ଜୟଧ୍ୱନି ଉଛୁଳି ଉଠେ, ଯାହାକି ତାହାଙ୍କ ନିକଟରେ ଗ୍ରହଣଯୋଗ୍ୟ ହୋଇଥାଏ। 86 ପର୍ବର 12 ପଦରେ ଲେଖା ଅଛି, ହେ ପ୍ରଭୁ, ମୋ ପରମେଶ୍ୱର, ମୁଁ ସର୍ବାନ୍ତକରଣରେ ତୁମର ପ୍ରଶଂସା କରିବି ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି। ଏହା ହିଁ ଜଣେ ଈଶ୍ୱର ଭୟକାରୀ ଓ ତାହାଙ୍କ ପଥରେ ଗମନକାରୀ ବ୍ୟକ୍ତିର ଚମତ୍କାର ଅନୁଭୂତି। ଆସନ୍ତୁ ଏହାପରେ 87 ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ଆମେ ସେହି ସିଓନ, ଯାହାକି ଈଶ୍ୱରଙ୍କ ନଗର, ତାହାକୁ ଲକ୍ଷ୍ୟ କରିବାକୁ ଯିବା। ଏହା କୋରହ ସନ୍ତାନଗଣର ଗୀତ ଓ ଏହା ମଧ୍ୟ କୋରହ ସନ୍ତାନଗଣ ଦ୍ୱାରା ରଚିତ। ଏହା ସେହି ସିଓନ ବିଷୟ ନେଇ ପ୍ରକାଶ କରେ, ଯାହାକି ଈଶ୍ୱରଙ୍କ ନଗର ଓ ଜେରୁସାଲାମର ସେହି ଗୌରବମୟ ଭବିଷ୍ୟତ ବିଷୟ ନେଇ ପ୍ରକାଶ କରେ। ଗୋଷ୍ଠୀୟମାନେ ଈଶ୍ୱରଙ୍କର ଉପାସନା କରିବା ନିମନ୍ତେ ଜେରୁସାଲାମକୁ ଆସିବେ। ଏହି ସିଓନ ଜେରୁସାଲାମରେ ଅବସ୍ଥିତ ଓ ଏକ ଭୌଗୋଳିକ ସ୍ଥାନ, ଓ ଏହି ସ୍ଥାନ ଭବିଷ୍ୟତରେ ଗୌରବର ବିଷୟ ହେବାକୁ ଯାଉଅଛି ଓ ଭବିଷ୍ୟତରେ ଗୌରବରେ ବିଭୂଷିତ ହେବାକୁ ଯାଉଅଛି। ଦେଖନ୍ତୁ 87 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଶ୍ରେଣୀରେ ସ୍ଥାପିତ। ଦେଖନ୍ତୁ, ତାହା ହିଁ ହେଉଛି ସେହି ସ୍ଥାନ ଯେଉଁଠାରେ କି ଦିନେ ପୃଥିବୀର ସରକାର ଗଠିତ ହେବ। ଯିଶାଏ ଭବିଷ୍ୟତ ବକ୍ତାଙ୍କ ଦୁଇ ପର୍ବର ଦୁଇ ପଦରେ ଲେଖା ଅଛି, ଶେଷକାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ, ଆଉ ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। ସେହିପରି ଜିଖରିୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ଦୁଇ ପର୍ବର ଦଶ ପଦରୁ ଏଗାର ପଦରେ ଲେଖା ଅଛି, ଗୋ ସିଓନ କନ୍ୟେ, ଗାନ କରି ଉଲ୍ଲାସ କର, କାରଣ ଦେଖ ଆମ୍ଭେ ଆସୁଅଛୁ ଓ ଆମ୍ଭେ ତୁମ୍ଭ ମଧ୍ୟରେ ବାସ କରିବା, ଏହା ସଦାପ୍ରଭୁ କହନ୍ତି। ପୁଣି ସେଦିନ ଅନେକ ଗୋଷ୍ଠୀ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେବେ ଓ ମୋର ଲୋକ ହେବେ, ଆଉ ମୁଁ ତୁମ୍ଭ ମଧ୍ୟରେ ବାସ କରିବି, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି ଏହା ତୁମ୍ଭେ ଜାଣିବ। ଆପଣ ମନେ ରଖିବେ ଯେ ଆମେ ତଥାପି ଏପର୍ଯ୍ୟନ୍ତ ସେହି ଲେବୀୟ ବିଭାଗ ମଧ୍ୟରେ ଅଛୁ ଓ ସମାଗମ ତମ୍ବୁ ତଥା ମନ୍ଦିର ହେଉଛି ଏହାର କେନ୍ଦ୍ରବିନ୍ଦୁ। ସତାଅଶୀ ପର୍ବର ଦୁଇ ଓ ତିନି ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ଜାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିଓନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି। ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି। ଏହି ଏକା ପ୍ରକାରର ଦୃଶ୍ୟ ଏଥିପୂର୍ବରୁ ଗୀତ ଅଠଚାଳିଶ ପର୍ବର ପ୍ରଥମ ଦୁଇ ପଦ ମଧ୍ୟରେ ପ୍ରକାଶ କରାଯାଇଅଛି। ଦେଖନ୍ତୁ, ସେଠାରେ ଲେଖା ଅଛି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ। ଉତ୍ତର ଦିଗସ୍ଥ ସିଓନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜାଙ୍କର ନଗର। ସତାଅଶୀ ପର୍ବର ଚାରିପଦରେ ଲେଖା ଅଛି, ମୋ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହାବ ଓ ବାବିଲକୁ ଉଲ୍ଲେଖ କରିବି, ପଲେଷ୍ଟିଆ ଓ ସୋର ଓ କୁଶକୁ ଦେଖ, ଏହି ଜଣ ସେଠାରେ ଜାତ ହେଲା। ରାହବ ଜିରିହୋର ବେଶ୍ୟା ନୁହେଁ, ମାତ୍ର ମିଶ୍ରର, ଯାହାକି ଆପଣ ଜିସାୟ ଏକାବନ ପର୍ବର ନଅ ପଦ ଓ ଗୀତସଂହିତା ଅଣାନବେ ପର୍ବର ଦଶ ପଦରେ ଲକ୍ଷ୍ୟ କରିବାକୁ ପାରିବେ। ଏହା ଦକ୍ଷିଣ ରାଜ୍ୟର ଶକ୍ତିକୁ ଉପସ୍ଥାପିତ କରେ ଓ ବାବିଲ ଉତ୍ତର ରାଜ୍ୟର ଶକ୍ତିକୁ ଉପସ୍ଥାପିତ କରେ। ରାହବ ନାମର ଅର୍ଥ ହେଉଛି ବିଶୃଙ୍ଖଳା ଓ ବାବିଲ ନାମର ଅର୍ଥ ହେଉଛି ଦ୍ୱନ୍ଦ୍ୱ। ତେଣୁ ଏଥିରୁ ଜଣାଯାଏ ଯେ ଏହି ଗୋଷ୍ଠୀମାନଙ୍କର ବିଶୃଙ୍ଖଳା ଓ ଦ୍ୱନ୍ଦ୍ୱର ପରିସମାପ୍ତି ଘଟିବ ଯେତେବେଳେ କି ପ୍ରଭୁ ଯୀଶୁଖ୍ରୀଷ୍ଟ ସିଓନରେ ରାଜତ୍ୱ କରିବାକୁ ଆରମ୍ଭ କରିବେ। ଆଉ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବେ ଯେ ସିଓନ ଅନେକ ଗୋଷ୍ଠୀ ସମୂହର ଜନ୍ମସ୍ଥାନରେ ପରିଣତ ହେବ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେଠାରେ ଅଛନ୍ତି, ଜଗତ ମଧ୍ୟ ଜେରୁସାଲମ ପର୍ଯ୍ୟନ୍ତ ଉଠିଆସିବ ଓ ଅନେକ ଗୋଷ୍ଠୀ ପରିବର୍ତ୍ତିତ ହେବେ। ପଲେଷ୍ଟିଆ, ସୋର ଓ କୁଶ ବିଷୟରେ ମଧ୍ୟ ଲେଖା ଅଛି। ଯେତେବେଳେ ଆମେ କୁଶ ବିଷୟ ନେଇ ଚିନ୍ତା କରୁ, ଏହା ଏକ ଚମତ୍କାର କୌତୁହଳର ବିଷୟ ପରି ମନେ ହୁଏ, କାରଣ ସୁଷମାଚାର ଯେତେବେଳେ ଇସ୍ରାଏଲ ଦେଶ ପରିତ୍ୟାଗ କରି ବିଜାତୀୟମାନଙ୍କ ଅଞ୍ଚଳ ଆଡ଼କୁ ଗତି କଲା, ସେତେବେଳେ ପ୍ରଥମ କରି ଇଥିଓପିଆର କୁଶୀୟ ନପୁଂସକ ପ୍ରଭୁଙ୍କୁ ଗ୍ରହଣ କରି ପରିବର୍ତ୍ତିତ ହୋଇଥିଲେ, ଯାହାକି ପ୍ରେରିତ ଆଠ ପର୍ବରେ ଉଲ୍ଲେଖ ହୋଇଅଛି। ସେ ସେହି ମରୁଭୂମି ମଧ୍ୟରେ ପରିବର୍ତ୍ତିତ ହୋଇଥିଲେ, କିନ୍ତୁ ମୁଁ ବିଶ୍ୱାସ କରେ ଗୀତରଚକ ଏଠାରେ ସେହି ଭବିଷ୍ୟତରେ ଇଥିଓପିଆର ସମଗ୍ର ଗୋଷ୍ଠୀର ପରିବର୍ତ୍ତନ ବିଷୟ ନେଇ ଭାବାଣୀ ପ୍ରକାଶ କରନ୍ତି। ଏହାପରେ ସତାଅଶୀ ପର୍ବର ପାଞ୍ଚ ପଦରେ ଲେଖା ଅଛି, ଆହୁରି ସିଓନ ବିଷୟରେ କୁହାଯିବ, ଏ ଜଣ ଓ ସେ ଜଣ ତହିଁ ମଧ୍ୟରେ ଜାତ ହେଲେ, ପୁଣି ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ। ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ସିଓନକୁ ପୃଥିବୀର ରାଜଧାନୀ କରିବେ, ଅର୍ଥାତ୍ ତାହା ପୃଥିବୀର କେନ୍ଦ୍ରସ୍ଥଳ ହେବ ଓ ଏକମାତ୍ର ସରକାର ରାଜତ୍ୱ କରିବେ। ଏହାପରେ ଛଅ ପଦରେ ଲେଖା ଅଛି, ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ ଏ ଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ, ସେ ସମୟରେ ଅନେକ ପ୍ରଭୁଙ୍କ ପ୍ରତି ଫେରିବେ ଓ ସେମାନେ ଯେ ସେହି ଭଣ୍ଡଖ୍ରୀଷ୍ଟ ଦ୍ୱାରା ପ୍ରତାରିତ ହୋଇଅଛନ୍ତି ତାହା ଜାଣିବାକୁ ପାରିବେ। ବାସ୍ତବରେ ଏହା କେତେ ଗୌରବର ସମୟ ହେବ। ଆସନ୍ତୁ ଏହାପରେ ଅଠାଅଶୀ ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ଆମେ କ୍ଲେଶ ମଧ୍ୟ ଦେଇ ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କରିବାର ବିଷୟକୁ ଲକ୍ଷ୍ୟ କରିବାକୁ ଯିବା। ଏହା କୋରହ ସନ୍ତାନଗଣର ନିମନ୍ତେ ହେମନ୍ର ଗୀତ। ଏହା ଏକ ବିଳାପର ଗୀତ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ତେବେ ଗୀତ ଅଠାଅଶୀ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, କୋରହ ସନ୍ତାନଗଣର ଗୀତ। ପ୍ରଧାନ ବାଦ୍ୟକରୀ ନିମନ୍ତେ ମହଲତ୍ ଲିଓନୋତ୍ ସ୍ୱରରେ ଇସ୍ରାହିୟ ହେମନ୍ର ମସ୍କିଲ। ସଦାପ୍ରଭୁ ମୋ ପରିତାଣର ପରମେଶ୍ୱର, ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୁକ୍ତି କରିଅଛି। ଏହି ଗୀତରେ ଏକ ଭରସାର ରଶ୍ମି ହେଉଛି ସଦାପ୍ରଭୁ। ସଦାପ୍ରଭୁ ମୋ ପରିତାଣର ପରମେଶ୍ୱର ଓ ଗୀତରଚକ ତହିଁ ଉପରେ ଭରସା କରନ୍ତି। ତେବେ ଏହି ଗୀତଟି କ୍ଲେଶର ବିଷୟକୁ ପ୍ରକାଶ କରେ, ଯାହାକି ଅନେକଙ୍କ ପ୍ରତି ଘଟିଅଛି। ମାତ୍ର ତଥାପି ଅନେକ କ୍ଲେଶ ମଧ୍ୟ ଦେଇ ଗୀତରଚକ ଈଶ୍ୱରଙ୍କଠାରେ ଭରସା ସ୍ଥାପନ କରନ୍ତି ଓ ତାହାଙ୍କୁ ପରିତାଣର ପରମେଶ୍ୱର ଭାବେ ଧରି ରଖନ୍ତି। ତାହିଁ ହେଉଛି ଏହି ଗୀତର ମୁଖ୍ୟ ବିଷୟବସ୍ତୁ। ତେବେ ଦେଖନ୍ତୁ ଅଠାଅଶୀ ପର୍ବର ପନ୍ଦର ପଦରେ ଏହିପରି ଲେଖା ଅଛି, ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ, ମୁଁ ତୁମ୍ଭ ତ୍ରାସ ଭୋଗ କରି ଉନ୍ମନା ହୋଇଅଛି। ସେ କ୍ଲେଶଭୋଗ କରିବାର ସବୁଠାରୁ ଘଡ଼ିସନ୍ଧି ମୁହୂର୍ତ୍ତରେ ରହିଅଛନ୍ତି। ମୃତ୍ୟୁ ଓ ଅନ୍ଧକାର ତଥା ଈଶ୍ୱରଙ୍କର ଭୟଙ୍କର କ୍ରୋଧ ସବୁକିଛି ଏକତ୍ର ମିଶି ତାହାଙ୍କୁ ଘେରିଯାଇଅଛନ୍ତି। ଷୋହଳରୁ ଅଠର ପଦରେ ଲେଖା ଅଛି, ତୁମ୍ଭ ପ୍ରଚଣ୍ଡ କୋପ ମୋ ଉପର ଦେଇ ଯାଇଅଛି, ତୁମ୍ଭର ତ୍ରାସ ସବୁ ମୋତେ ଉଚ୍ଛିନ୍ନ କରିଅଛି, ତାହା ସବୁ ଦିନଯାକ ଜଳ ପରି ମୋ ଚାରିଆଡ଼େ ଉପସ୍ଥିତ, ତାହା ସବୁ ଏକତ୍ର ମୋ ଚାରିଆଡ଼େ ବେଷ୍ଟନ କଲେ, ତୁମ୍ଭେ ସ୍ନେହିକୀ ଓ ମିତ୍ରକୁ ମୋଠାରୁ ଦୂରରେ ଓ ମୋ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ। ଏହି ଗୀତଟି ଅନ୍ଧକାର ମଧ୍ୟରେ ସମାପ୍ତ ହୁଏ। ଏହା ଭୟଙ୍କର କ୍ଲେଶକୁ ପ୍ରକାଶ କରେ। ତଥାପି ଗୀତରଚକ କହନ୍ତି, ସଦାପ୍ରଭୁ ମୋ ପରିତାଣର ପରମେଶ୍ୱର। ସେ ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି ଓ ସେ ଯେ ତାହାଙ୍କୁ ଉଦ୍ଧାର କରିବେ ଏହା ତାହାଙ୍କର ଦୃଢ଼ ବିଶ୍ୱାସ। ଆସନ୍ତୁ ଏହାପରେ ଗୀତ ଅଣାନବେ ପର୍ବ ମଧ୍ୟକୁ ଯିବା। ଏହା ଦାଉଦଙ୍କ ସହିତ କରାଯାଇଥିବା ନିୟମର ଗୀତ ଅଟେ। ଏହା ଏହି ଲେବୀୟ ବିଭାଗର ଶେଷ ଗୀତ। ଏହି ମହାନ ଗୀତଟି ଇସ୍ରାହିୟ ଏଥନ୍ଙ୍କ ଦ୍ୱାରା ରଚିତ। ଏହା ଏକ ମସ୍କିଲ, ଯାହାର ଅର୍ଥ ହେଉଛି ଉପଦେଶ ପ୍ରଦାନ। ଏଥନ୍ ସମ୍ଭବତଃ ଜଣେ ସଙ୍ଗୀତଜ୍ଞ ଥିଲେ, ଯେ କି ଲେବୀୟ ବଂଶଧର ଥିଲେ। ଏହି ଗୀତରେ ଈଶ୍ୱରଙ୍କ ବିଶ୍ୱସ୍ତତା ଉପରେ ବିଶେଷ ପ୍ରାଧାନ୍ୟତା ଦିଆଯାଇଅଛି। ପ୍ରାୟ ଦଶ ଥର ଏହି ଗୀତରେ ଈଶ୍ୱରଙ୍କ ବିଶ୍ୱସ୍ତତା ପ୍ରକାଶ କରାଯାଇଅଛି। ତେଣୁ ଏଥିରୁ ସ୍ୱଷ୍ଟ ଜଣାଯାଏ ଯେ ଗୀତରଚକ ଈଶ୍ୱରଙ୍କ ବିଶ୍ୱସ୍ତତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରନ୍ତି। ନିୟମ ଶବ୍ଦଟି ଚାରିଥର ବ୍ୟବହାର କରାଯାଇଅଛି ଓ ଏହା ସହିତ ଈଶ୍ୱର ତିନିଥର କହିଅଛନ୍ତି, ଆମ୍ଭେ ଶପଥ କରିଅଛୁ। ଏଥିସହିତ ମଧ୍ୟ ଈଶ୍ୱର ଚାରିଥର କହିଅଛନ୍ତି, ଆମ୍ଭେ ମିଥ୍ୟା କହିବା ନାହିଁ। ଏହି ଗୀତଟି ମହା ଆନନ୍ଦର ଗୀତ ଓ ଗୌରବର ଗୀତ। ଏହି ଗୀତଟି ଈଶ୍ୱର ଦାଉଦଙ୍କ ସହିତ କରିଥିବା ନିୟମ ଉପରେ ଆଧାରିତ। ଯେତେବେଳେ ଆମେ ଦ୍ୱିତୀୟ ସାମୁଏଲ ଅଧ୍ୟୟନ କରୁଥିଲୁ, ସେହି ସମୟରେ ଆମେ ତହିଁର ସାତ ପର୍ବଟି ଅଧ୍ୟୟନ କରି ଈଶ୍ୱର ଦାଉଦଙ୍କ ସହିତ କରିଥିବା ନିୟମ ବିଷୟ ନେଇ ଆଲୋଚନା କରିଥିଲୁ, ଯେଉଁଥିରେ ଈଶ୍ୱରଙ୍କ ବିଶ୍ୱସ୍ତତା ସ୍ପଷ୍ଟ ପ୍ରକାଶିତ ହୁଏ। ତେବେ ଅଣାନବେ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ମୁଁ ସର୍ବଦା ସଦାପ୍ରଭୁଙ୍କ ବିବିଧ ଦୟା ବିଷୟ ଗାନ କରିବି, ମୁଁ ଆପଣା ମୁଖରେ ତୁମ୍ଭର ବିଶ୍ୱସ୍ତତା ପୁରୁଷ ପରମ୍ପରା ପ୍ରତି ପ୍ରକାଶ କରିବି। ଈଶ୍ୱର କ'ଣ ଆପଣଙ୍କ ପ୍ରତି ଉତ୍ତମ କି? ମୁଁ ନିଶ୍ଚିତ ଯେ ସେ ଉତ୍ତମ ଅଟନ୍ତି ଓ ସେ ପ୍ରକୃତରେ ମୋ ପ୍ରତି ଉତ୍ତମ ଅଟନ୍ତି, ଆଉ ସେଥିହେତୁ ମୁଁ ସର୍ବଦା ସଦାପ୍ରଭୁଙ୍କ ବିବିଧ ଦୟା ବିଷୟ ଗାନ କରିବି। ଯଦିଓ ମୁଁ ପ୍ରକୃତରେ ଗାଇପାରିବି ନାହିଁ, କିନ୍ତୁ ମୁଁ ଏହି ବିଷୟ ଅନ୍ୟମାନଙ୍କୁ କିପରି ଜଣାଇପାରିବି ତାହା ମୁଁ ଜାଣେ। ଈଶ୍ୱରଙ୍କ ଦୟା ଅତି ଚମତ୍କାର। ଲେଖା ଅଛି, ମୁଁ ଆପଣା ମୁଖରେ ତୁମ୍ଭର ବିଶ୍ୱସ୍ତତା ପୁରୁଷ ପରମ୍ପରା ପ୍ରତି ପ୍ରକାଶ କରିବି। ଯଦିଓ ସମସ୍ତେ ଗାଇପାରନ୍ତି ନାହିଁ, ମାତ୍ର ସମସ୍ତେ ନିଜର ମୁଖରେ ଈଶ୍ୱରଙ୍କର ବିଶ୍ୱସ୍ତତା ପ୍ରକାଶ କରିପାରିବେ। ଏହା ଦାଉଦଙ୍କ ପକ୍ଷେ ଈଶ୍ୱରଙ୍କ ବିଶ୍ୱସ୍ତତା ପ୍ରତି ପ୍ରଶଂସାର ବିଷୟ। ଏହାପରେ ଚବିଶ ପଦରେ ଆମେ ଏହିପରି ପାଠ କରୁ, ମାତ୍ର ଆମ୍ଭର ବିଶ୍ୱସ୍ତତା ଓ ଦୟା ତାହାର ସହବର୍ତ୍ତୀ ହେବ। ଏଠାରେ ଈଶ୍ୱର କହୁଅଛନ୍ତି। ତେବେ ଏହି ଗୀତରେ ଈଶ୍ୱରଙ୍କ ବିଶ୍ୱସ୍ତତା ହିଁ ଦର୍ଶାଯାଇଅଛି। ଦାଉଦ ଈଶ୍ୱରଙ୍କ ବିଶ୍ୱସ୍ତତା ନେଇ ପ୍ରକାଶ କରନ୍ତି ଓ ଈଶ୍ୱର ନିଜେ ମଧ୍ୟ ନିଜର ବିଶ୍ୱସ୍ତତା ବିଷୟରେ ପ୍ରକାଶ କରନ୍ତି। ପ୍ରିୟ ବନ୍ଧୁ, ଆଜି କ'ଣ ଆପଣଙ୍କର ସେହି ଅନୁଭୂତି ଅଛି କି? ଆଜି କ'ଣ ଆପଣ ତାହାଙ୍କ ବିଶ୍ୱସ୍ତତା ବିଷୟ ନେଇ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରନ୍ତି କି? ଈଶ୍ୱର ତାହାଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ, ସେ ଅବିଶ୍ୱସ୍ତ ନୁହନ୍ତି। ଆମେ ଅବିଶ୍ୱସ୍ତ ହୋଇଯାଉ, ମାତ୍ର ଈଶ୍ୱର ବିଶ୍ୱସ୍ତ। ଏହାପରେ 99 ପର୍ବର 2 ପଦରେ ଲେଖା ଅଛି, କାରଣ ଦୟା ସଦାକାଳ ଗଢ଼ାଯିବ ବୋଲି ମୁଁ କହିଅଛି, ତୁମ୍ଭେ ଆପଣା ବିଶ୍ୱସ୍ତତା ସ୍ୱର୍ଗରେ ହିଁ ସ୍ଥାପନ କରିବ। ଈଶ୍ୱର ହେଉଛନ୍ତି ବିଶ୍ୱସ୍ତ। ଆମ୍ଭମାନଙ୍କର ପରିତ୍ରାଣ ଖ୍ରୀଷ୍ଟଙ୍କ ମୃତ୍ୟୁ ଉପରେ ଆଧାରିତ, ମାତ୍ର ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ତାହାଙ୍କର ବିଶ୍ୱସ୍ତତା ଉଦ୍ଧାର କରେ। ଏହା ହିଁ ଈଶ୍ୱର କହନ୍ତି, ଆଉ ତାହା ହିଁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଠାରେ ମୋର ଏକ ଘଟଣା ମନେପଡ଼େ। ଜଣେ ମା ତାର ପୁଅକୁ ଦିନେ ସକାଳେ ଜଳଖିଆ ଦେବା ସମୟରେ ତାହାର ଜୀବନର ସାକ୍ଷ୍ୟ ମାଧ୍ୟମରେ ଈଶ୍ୱର କିପରି ତାହାକୁ ଉଦ୍ଧାର କଲେ ଓ ସେ ନିଜର ପରିତ୍ରାଣ ବିଷୟ ନେଇ କେତେ ନିଶ୍ଚିତ ଥିଲେ ଓ ଈଶ୍ୱରଙ୍କ ପରିତ୍ରାଣ ତାହାଙ୍କ ନିମନ୍ତେ କେତେ ଚମତ୍କାର ଥିଲା, ସେହିସବୁ ବିଷୟ ବଖାଣିବାକୁ ଆରମ୍ଭ କଲେ। ଶେଷରେ ପୁଅ ଆଉ ସମ୍ଭାଳି ନ ପାରି ତାର ମାଆକୁ କହିଲା, ତୁମର ଛୋଟ ପ୍ରାଣର କୌଣସି ମୂଲ୍ୟ ନାହିଁ, ଏହି ମହାନ ବିଶ୍ୱ ଆଗରେ ତାହା ଅତି ନଗଣ୍ୟ। ଈଶ୍ୱର ତୁମକୁ ଭୁଲି ଯାଇଥାଇପାରନ୍ତି କିମ୍ବା ସେ ତୁମକୁ ସ୍ମରଣ ରଖିନପାରନ୍ତି। ସେ ବାରମ୍ବାର ସେହିପରି କହିବାକୁ ଲାଗିଲା। ତାପରେ କିଛି ସମୟ ଉଭୟ ନୀରବ ରହିଲେ। ତାପରେ ମା ସେହି ପୁଅକୁ ଜଳଖିଆ ଦେଇସାରିବା ପରେ ନିଜେ ଖାଇବାକୁ ବସିଲେ। ତାପରେ ସେ କହିଲେ, ପୁଅରେ, ମୁଁ ଏହି ବିଷୟ ନେଇ ଚିନ୍ତା କରି ଆସୁଅଛି, ହୋଇପାରେ ତୋର କହିବାଟା ଠିକ୍, ଏହା ହୋଇପାରେ ଯେ ମୋର ପ୍ରାଣର କିଛି ମୂଲ୍ୟ ନାହିଁ, କିନ୍ତୁ ମୁଁ ଯଦି ମୋର ପ୍ରାଣ ହରାଏ ତାହେଲେ ମୋଠାରୁ ଅଧିକ ଈଶ୍ୱର ତାହା ହରାନ୍ତି। ତାହାଙ୍କର ପୁଅ ପଚାରିଲେ, ତାହାଦ୍ୱାରା ତୁମେ କ'ଣ ବୁଝ? ତାହାଙ୍କର ପ୍ରତ୍ୟୁତ୍ତର ଥିଲା, ମୁଁ ଯଦି ମୋର ପ୍ରାଣ ହରାଏ, ତୁ ଅବି କହୁଥିଲୁ ଯେ ସେଥିରେ କିଛି ଫରକ ପଡ଼େ ନାହିଁ, ତେଣୁ ମୁଁ ବିଶେଷ କିଛି ହରାଇବି ନାହିଁ, କିନ୍ତୁ ଈଶ୍ୱର ବହୁତ କିଛି ହରାଇବେ। ସେ ତାହାଙ୍କର ବାକ୍ୟ ହରାଇବେ, ତାହାଙ୍କର ସୁଖ୍ୟାତି ହରାଇବେ, କାରଣ ସେ କହିଲେ ସେ ମୋତେ ଉଦ୍ଧାର କରିବେ। ପ୍ରକୃତରେ ସେହି ପୁଅର ମା ଠିକ୍ କହିଲେ, ଆଉ ଈଶ୍ୱର ତାଙ୍କର ସୁଖ୍ୟାତି ହରାଇବେ ଯଦି ସେ ଦାଉଦଙ୍କ ପ୍ରତି ତାହାଙ୍କର ନିୟମକୁ ସଫଳ ନ କରନ୍ତି, ମାତ୍ର ଈଶ୍ୱର ପ୍ରତିଜ୍ଞାରେ ବିଶ୍ୱସ୍ତ। ଏହାପରେ 99 ପର୍ବର 3 ପଦରେ ଲେଖା ଅଛି, ଆମ୍ଭେ ଆପଣା ମନୋନୀତ ଲୋକ ସଙ୍ଗେ ନିୟମ କରିଅଛୁ, ଆମ୍ଭେ ଆପଣା ଦାସ ଦାଉଦ ସଙ୍ଗେ ଶପଥ କରିଅଛୁ। ଈଶ୍ୱର କହନ୍ତି ସେ ଦାଉଦଙ୍କ ସହିତ ଏକ ନିୟମ କରିଅଛନ୍ତି। ଏହାପରେ 5 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭ ଆଶ୍ଚର୍ଯ୍ୟ କ୍ରିୟାର ପ୍ରଶଂସା କରିବ, ମଧ୍ୟ ପବିତ୍ର ଗଣର ସମାଜରେ ତୁମ୍ଭ ବିଶ୍ୱସ୍ତତାର ପ୍ରଶଂସା କରିବ। ଗୀତ 19 ପର୍ବର 1 ପଦରେ ଲେଖା ଅଛି, ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ ଓ ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ, ମାତ୍ର ତାହାଙ୍କର ବିଶ୍ୱସ୍ତତା ଏହି ସମସ୍ତ ଅପେକ୍ଷା ଅଧିକ ତାହାଙ୍କର ଗୌରବ ପ୍ରକାଶ କରିବ। ଲେଖା ଅଛି, ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭ ଆଶ୍ଚର୍ଯ୍ୟ କ୍ରିୟାର ପ୍ରଶଂସା କରିବ, ମଧ୍ୟ ପବିତ୍ର ଗଣର ସମାଜରେ ତୁମ୍ଭ ବିଶ୍ୱସ୍ତତାର ପ୍ରଶଂସା କରିବ। ଆମମାନଙ୍କ ପ୍ରତି ତାହାଙ୍କର ବିଶ୍ୱସ୍ତତା ଆମମାନଙ୍କର ପ୍ରଶଂସା ଧରି ରଖେ। ଏହାପରେ 99 ପର୍ବର 8 ପଦରେ ଲେଖା ଅଛି, ହେ ସଦାପ୍ରଭୁ ସନାଧିପତି ପରମେଶ୍ୱର, ହେ ଯା, ତୁମ୍ଭ ତୁଲ୍ୟ ବିକ୍ରମୀ କିଏ? ତୁମ୍ଭ ବିଶ୍ୱସ୍ତତା ତୁମ୍ଭ ଚତୁର୍ଦ୍ଦିଗରେ ବିଦ୍ୟମାନ। ଆମେ ଏଠାରେ ସ୍ପଷ୍ଟ ଭାବେ ଈଶ୍ୱରଙ୍କ ବିଶ୍ୱସ୍ତତାର ପରିଚୟ ପାଉଅଛୁ। ଏହାପରେ 99 ପର୍ବର 20 ପଦରେ ଲେଖା ଅଛି, ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ, ଆମ୍ଭ ପବିତ୍ର ତୈଳରେ ଆମ୍ଭେ ତାହାକୁ ଅଭିଷିକ୍ତ କରିଅଛୁ। ଈଶ୍ୱର କହନ୍ତି ଯେ ସେ ଦାଉଦଙ୍କୁ ଅଭିଷିକ୍ତ କରିବା ସମୟରେ ଯାହା ତାହାଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ତାହା ସେ ସଫଳ କରିବେ। ଈଶ୍ୱର ଦାଉଦଙ୍କ ନିକଟରେ ଯାହା ପ୍ରତିଜ୍ଞା କରିଥିଲେ ତହିଁରେ ସେ ସ୍ଥିର ରୁହନ୍ତି। ଏହାପରେ 99 ପର୍ବର 21ରୁ 24 ପଦ ମଧ୍ୟରେ ଆମେ ଦେଖୁ ଲେଖା ଅଛି, ଆମ୍ଭ ହସ୍ତ ତାହା ସଙ୍ଗରେ ସ୍ଥିରୀକୃତ ହୋଇ ରହିବ, ମଧ୍ୟ ଆମ୍ଭର ବାହୁ ତାହାକୁ ବଳବାନ କରିବ, ଶତ୍ରୁ ତାହା ପ୍ରତି ଉପଦ୍ରବ କରିବ ନାହିଁ, କିମ୍ବା ଦୁଷ୍ଟତାର ସନ୍ତାନ ତାହାକୁ କ୍ଲେଶ ଦେବ ନାହିଁ। ଆମ୍ଭେ ତାହାର ବିପକ୍ଷଗଣକୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ଆଘାତ କରିବା, ମାତ୍ର ଆମ୍ଭର ବିଶ୍ୱସ୍ତତା ଓ ଦୟା ତାହାର ସହବର୍ତ୍ତୀ, ପୁଣି ଆମ୍ଭ ନାମରେ ତାହାର ଶୃଙ୍ଗ ଉନ୍ନତ ହେବ। କେତେ ଚମତ୍କାର ବିଷୟ! ଏହା ହିଁ ଥିଲା ଦାଉଦଙ୍କ ପ୍ରତି ଈଶ୍ୱରଙ୍କ ମହାନ ପ୍ରତିଜ୍ଞା, ଓ ସେ ମଧ୍ୟ ତହିଁରେ ସ୍ଥିର ଅଟନ୍ତି। ସେହି ଶୃଙ୍ଗ ତାହାଙ୍କର ଶକ୍ତିକୁ ପ୍ରକାଶ କରେ। ପ୍ରିୟ ବନ୍ଧୁ, ଈଶ୍ୱର ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ସମସ୍ତ ବିଷୟ ସାଧନ କରିବା ପାଇଁ ଯାଉଅଛନ୍ତି। ସେ ତାହାଙ୍କର ବାକ୍ୟ ମଧ୍ୟରେ ଯାହା ପ୍ରକାଶ କରିଅଛନ୍ତି ତାହା ସେ ସଫଳ କରିବା ପାଇଁ ଯାଉଅଛନ୍ତି। ସେ ଆଜି ମଧ୍ୟ ଆମମାନଙ୍କ ପାଇଁ ତାହାଙ୍କର ସେ ମହାନ ପ୍ରତିଜ୍ଞା ପ୍ରଦାନ କରିଅଛନ୍ତି ଯେ ସେ ଆମମାନଙ୍କୁ ସେହି ଅନନ୍ତ ଜୀବନ ଦେବା ପାଇଁ ଯାଉଅଛନ୍ତି। ତେଣୁ ଆସୁ ସେହି ପ୍ରଭୁ ଶ୍ରୀକୃଷ୍ଣଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ସେ ଅନନ୍ତ ଜୀବନର ଅଧିକାରୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା, ଆପଣ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସମୟ ଦେଇଥିବାରୁ ଆମେ ଧନ୍ୟବାଦୀ। ଆପଣ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ ଓ ତାହାଙ୍କର ପ୍ରେମ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ଯାହାକି ଆପଣଙ୍କୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ଦେଖାଇବ, ତାହେଲେ ଆମ ସହିତ ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଆମର ଇମେଲ୍ ଆଡ୍ରେସ୍ଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।